ଓଡ଼ିଶା ରାଜ୍ୟରେ 17ଟି ସହରରେ ଦିନ ତାପମାତ୍ରା 41 ଡିଗ୍ରୀରୁ ଅଧିକା ଯାଇଥିଲା ଗତକାଲି। ଆଉ ସର୍ବୋଚ୍ଚ ତାପମାତ୍ରା 43.5 ଡିଗ୍ରୀ ସେଲସିୟସ ଆମର ରାଜଧାନୀ ଭୁବନେଶ୍ୱରରେ ରେକର୍ଡ କରାଯାଇଥିଲା। ଆଉ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା। ଏବେ ଯେଉଁ ଫୋରକାଷ୍ଟ ଆଗଲେ 5 ଦିନର ଆଜିକା ଯେଉଁ ଫୋରକାଷ୍ଟ ଅଛି ଆଜିର, ଆଜି ବି କିଛି କିଛି ଜାଗାରେ ହିଟ୍ ୱେଭ୍, ୱାର୍ମ ନାଇଟ୍, ହଟ୍ ଆଣ୍ଡ ହ୍ୟୁମିଡ୍ ୱେଦର କଣ୍ଡିସନ ରହିବାର ସମ୍ଭାବନା ରହିଛି। ଆର୍ କାଲି ମାନେ 7 ତାରିଖ ଆର୍ 8 ତାରିଖ 7 ଆଣ୍ଡ 8 ଏପ୍ରିଲରେ ଓଡ଼ିଶାରେ କିଛି କିଛି ଜାଗାରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଆଉ ଝଡ଼ି ପବନ ହେବାର ବି ସମ୍ଭାବନା ରହିଛି। ଆଉ କିଛି କିଛି ଜାଗାରେ କୁଆପଥର ବର୍ଷାର ବି ସମ୍ଭାବନା ରହିଛି। 8 ତାରିଖରେ ଘଡ଼ଘଡ଼ି ବିଜୁଳି ସହିତ କୋଉଠି କୋଉଠି ଗୋଟେ ଦୁଇଟା ଜାଗାରେ ଭାରି ବର୍ଷା ବି ହେବାର ସମ୍ଭାବନା ରହିଛି। 7 ତାରିଖରେ କୁଆପଥର ବର୍ଷା ମୋଷ୍ଟଲି ଗୋଟେ ଦୁଇଟା ଜାଗାରେ ଅନୁଗୁଳ ଡିଷ୍ଟ୍ରିକ୍ଟ, କେଉଁଝର, ଯାଜପୁର, କଟକ, ଢେଙ୍କାନାଳ ଡିଷ୍ଟ୍ରିକ୍ଟରେ ହେବାର ସମ୍ଭାବନା ରହିଛି। 8 ତାରିଖରେ ହେଭି ରେନ୍ଫଲ ଗୋଟେ ଦୁଇଟା ଜାଗାରେ ହେବାର ସମ୍ଭାବନା ରହିଛି, କନ୍ଧମାଳ, କଳାହାଣ୍ଡି ଆଉ ଗଞ୍ଜାମ ଡିଷ୍ଟ୍ରିକ୍ଟରେ।